ମୁଁ କଳ୍ପତରୁ ମହାନ୍ତି, 19 ନମ୍ବର ୱାର୍ଡ ଅରବିନ୍ଦ ନଗରରୁ କହୁଛି। ଗତ 29 ତାରିଖରେ ଯୋଉ ମିଟିଂ ହେଇଥିଲା, ତା ଦେହରେ ସମସ୍ତଙ୍କ ପରାମର୍ଶରେ ଆମେ ଆମର ଉପସ୍ଥାପନ କରିଥିଲୁ ଅଙ୍ଗନବାଡି ଘର, ରାସ୍ତା, କମ୍ୟୁନିଟି ହଲ୍, ସଫେଇ ଗାଡି, ଏ ଚାରିଟାରେ ଯୋଉ ଦେଇଥିଲୁ ତାର ଯଥାଯଥ କାଗଜ ପତ୍ରରେ ଆମେ ଲିଖିତ ଆକାରରେ ଦେଇଥିଲୁ। ତାକୁ ଯୋଉ ଥିଲେ ପ୍ରଶାସନ ଥିଲେ ତାକୁ ଗ୍ରହଣ କଲେ, ଗ୍ରହଣ କରି କାର୍ଯ୍ୟ ଶୀଘ୍ର କରିବା କଲେ ଆମେ ବିଶେଷ ଉପକୃତ ହେବୁ। ରହୁଛି, ଧନ୍ୟବାଦ।